ନମସ୍କାର, ମୁଁ ପ୍ରଦୀପ ପଟ୍ଟନାୟକ ଭୁବନେଶ୍ୱରରୁ। ଆଜି ଓଡ଼ିଶାର କେତୋଟି ମୁଖ୍ୟ ସମାଚାର ଜଣାଇବା ପାଇଁ ଚାହେଁ। ଆଜିଠାରୁ ଓଡ଼ିଶାର ପଞ୍ଚଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଏହା ଆଜି ପୂର୍ବାହ୍ନ 11 ସମୟରେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଏସ୍ସି ଜମିରଙ୍କ ଅଭିଭାଷଣରୁ ଆରମ୍ଭ ହେବ। ଶ୍ରୀଯୁକ୍ତ ନରସିଂହ ମିଶ୍ର ରାଜ୍ୟ କଂଗ୍ରେସ ଦଳର ବିଧାନସଭା ନେତା ରୂପେ ମନୋନୀତ ହୋଇଥିବା ବେଳେ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂହଦେଓ ବିଜେପି ପକ୍ଷରୁ କାର୍ଯ୍ୟନିର୍ବାହୀ ନେତା ରୂପେ କାର୍ଯ୍ୟ କରିବେ। ଆହୁରି ମଧ୍ୟ ଆଜିଠାରୁ ବ୍ରାଜିଲ୍ଠାରେ ବିଶ୍ୱକପ୍ ଫୁଟବଲ ମ୍ୟାଚ୍ ଆରମ୍ଭ ହେଉଛି। ବିଶ୍ୱକପ୍ର ଏହି ପ୍ରଥମ ମ୍ୟାଚ୍ରେ ଆଜି ବ୍ରାଜିଲ୍ କ୍ରୋଏସିଆକୁ ଭେଟିବ। ଧନ୍ୟବାଦ।